ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଜାତୀୟ ଉପଭୋକ୍ତା ଦିବସ ଅବସରରେ ଅନେକ ଗୁଡ଼ିଏ ପଦକ୍ଷେପର ଶୁଭାରମ୍ଭ କଲେ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ। ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ଶ୍ୟାମ ବେନେଗଲଙ୍କ 90 ବର୍ଷ ବୟସରେ ପରଲୋକ। ଆଉ କିଛି ସମୟ ପରେ ମୁମ୍ବାଇର ଶିବାଜୀ ପାର୍କରେ ହେବ ଅନ୍ତିମ ସଂସ୍କାର। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ 100ତମ ଜୟନ୍ତୀ ଅବସରରେ ଆସନ୍ତାକାଲି ମଧ୍ୟପ୍ରଦେଶରେ ବିଭିନ୍ନ ଯୋଜନାର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଉଲ୍ଫାକୁ ବେଆଇନ ଘୋଷଣା କରିବା ଲାଗି କାରଣ ନିର୍ଦ୍ଧାରଣ ନିମନ୍ତେ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗଠିତ ଏବଂ ଭଦୋଦରାର କୋଟାମ୍ବି ଷ୍ଟାଡିୟମରେ ଚାଲିଛି ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦିନିକିଆ କ୍ରିକେଟ୍ ମ୍ୟାଚ୍। ଜାତୀୟ ଉପଭୋକ୍ତା ଦିବସ ଅବସରରେ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ଇ କମର୍ସ ପ୍ଲାଟଫର୍ମରେ ଉପଭୋକ୍ତାଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ପଦକ୍ଷେପର ଭର୍ଚୁଆଲରେ ଶୁଭାରମ୍ଭ କରିଛନ୍ତି। ଇ କମର୍ସ ପ୍ଲାଟଫର୍ମରେ ଗ୍ରାହକଙ୍କ ସୁରକ୍ଷା ଏବଂ ଠକେଇ ସମ୍ପର୍କରେ ଚିହ୍ନଟ କରିବା ପାଇଁ ଶ୍ରୀ ଯୋଶୀ ଜାଗୋ ଗ୍ରାହକ ଜାଗୋ ଆପ୍, ଜାଗୃତି ଆପ୍ ଏବଂ ଜାଗୃତି ଡ୍ୟାସ୍ବୋର୍ଡର ଉନ୍ମୋଚନ କରିଛନ୍ତି। ଜାଗୋ ଗ୍ରାହକ ଜାଗୋ ଆପ୍ ଗ୍ରାହକଙ୍କ ଅନ୍ଲାଇନ୍ କାରବାର ସମୟରେ ସମସ୍ତ URL ବିଷୟରେ ଜରୁରୀ ଇ କମର୍ସ ସୂଚନା ପ୍ରଦାନ କରିବ। ଯଦି କୌଣସି URL ଅସୁରକ୍ଷିତ ହୋଇଥିବ ଏବଂ ସତର୍କତା ଆବଶ୍ୟକ କରୁଥିବ ସେ କ୍ଷେତ୍ରରେ ଗ୍ରାହକମାନଙ୍କୁ ତାହା ସତର୍କ କରାଇବ। ଶ୍ରୀ ଯୋଶୀ ତାଙ୍କ ବାର୍ତ୍ତାରେ ଉପଭୋକ୍ତାଙ୍କ ଅଧିକାରର ସୁରକ୍ଷା ଏବଂ ସଶକ୍ତିକରଣ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଏକ ସୁରକ୍ଷିତ, ସ୍ୱଚ୍ଛ ଏବଂ ବିଶ୍ୱସନୀୟ ବଜାର ସ୍ଥାନ ପ୍ରଦାନ କରିବା ଏବଂ ଡିଜିଟାଲ କ୍ଷେତ୍ରରେ ଠକେଇ ଉପରେ ନଜର ରଖିବା ଲାଗି ସରକାର କଠୋର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସେ କହିଛନ୍ତି। ଉପଭୋକ୍ତା ଅଧିକାରକୁ ପ୍ରୋତ୍ସାହନ ଦେବା ପାଇଁ ସମସ୍ତ ଅଂଶୀଦାର, ବିଜନେସ୍ ଇ କମର୍ସ ପ୍ଲାଟଫର୍ମ, ନାଗରିକ ସମାଜ ଏବଂ ନିୟାମକ କର୍ତ୍ତୃପକ୍ଷ ମିଳିତ ଭାବେ କାର୍ଯ୍ୟ କରିବାକୁ ଶ୍ରୀ ଯୋଶୀ ଅନୁରୋଧ କରିଛନ୍ତି। ଦେଶରେ ଖାଉଟି ଆନ୍ଦୋଳନର ମହତ୍ୱ ଉପରେ ଆଲୋକପାତ କରିବା ପାଇଁ ପ୍ରତିବର୍ଷ December 24 ଜାତୀୟ ଖାଉଟି ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ଏହାର ବିଷୟବସ୍ତୁ ରହିଛି ଭର୍ଚୁଆଲ ଶୁଣାଣି ଏବଂ ଉପଭୋକ୍ତା ନ୍ୟାୟ ପାଇଁ ଡିଜିଟାଲ ଆକ୍ସେସ୍। ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ଶ୍ୟାମ ବେନେଗଲଙ୍କ 90 ବର୍ଷ ବୟସରେ ମୁମ୍ବାଇରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ଶ୍ୟାମ ବେନେଗଲଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଫିଲ୍ମ ନିର୍ମାତା ବେନେଗଲଙ୍କ କାହାଣୀ ଉପସ୍ଥାପନା ଶୈଳୀକୁ ପ୍ରଶଂସା କରି କହିଛନ୍ତି, ଏହା ଭାରତୀୟ ସିନେମା ଉପରେ ଗଭୀର ପ୍ରଭାବ ପକାଇଛି। ଶ୍ରୀ ବେନେଗଲଙ୍କ କାର୍ଯ୍ୟକୁ ବିଭିନ୍ନ ବର୍ଗର ଲୋକମାନେ ଆଗାମୀ ଦିନରେ ମଧ୍ୟ ସ୍ମରଣ କରିବେ ବୋଲି ସେ କହିଛନ୍ତି। ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ଶ୍ୟାମ ବେନେଗଲଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ବେନେଗଲ ଅସାଧାରଣ ପ୍ରତିଭାଶାଳୀ ଚଳଚ୍ଚିତ୍ର ନିର୍ମାତାଙ୍କ ମଧ୍ୟରେ ଅନ୍ୟତମ ଥିଲେ। ସେ ସମାନ୍ତରାଳ ସିନେମାରେ ତାଙ୍କର ଅଗ୍ରଣୀ ଅବଦାନ ମାଧ୍ୟମରେ ସିନେମା ଜଗତରେ ଏକ ଅବିସ୍ମରଣୀୟ ଛାପ ସୃଷ୍ଟି କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି, ତାଙ୍କ ବିୟୋଗରେ ଭାରତ ଜଣେ ପ୍ରତିଭାଶାଳୀ ଚଳଚ୍ଚିତ୍ର ନିର୍ମାତାଙ୍କୁ ହରାଇଛି, ଯିଏକି ଅନେକ ପିଢ଼ିର କାହାଣୀକାରଙ୍କୁ ପ୍ରେରଣା ଦେଇଥିଲେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ଶ୍ୟାମ ବେନେଗଲଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିବା ସହ ତାଙ୍କୁ ସମାନ୍ତରାଳ ସିନେମାର ଦୂତ ବୋଲି ପ୍ରଶଂସା କରିଛନ୍ତି। ଶ୍ରୀ ଫଡ଼ନାଭିସ୍ କହିଛନ୍ତି, ଭାରତୀୟ ଚଳଚ୍ଚିତ୍ର ଜଗତ ଏବଂ ଏହାର ଭବ୍ୟତା ପାଇଁ ଶ୍ୟାମ ବେନେଗଲଙ୍କ ଅମୂଲ୍ୟ ଅବଦାନକୁ କେବେ ବି ଭୁଲି ହେବ ନାହିଁ। ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ କହିଛନ୍ତି, ବେନେଗଲଙ୍କ ଚଳଚ୍ଚିତ୍ର ସାଧାରଣ ଲୋକଙ୍କ ସଂଘର୍ଷ ଏବଂ ସମସ୍ୟା ଉପରେ ଆଲୋକପାତ କରିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବେନେଗଲଙ୍କ ବିୟୋଗ ସମାନ୍ତରାଳ ଚଳଚ୍ଚିତ୍ର ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଶ୍ୟାମ ବେନେଗଲଙ୍କୁ ଭାରତୀୟ ଚଳଚ୍ଚିତ୍ର ଜଗତକୁ ଏକ ନୂତନ ଦିଗ ଦେଇଥିବା ନିର୍ଦ୍ଦେଶକ ଭାବରେ ପ୍ରଶଂସା କରିବା ସହ ତାଙ୍କ ବିୟୋଗକୁ ଭାରତୀୟ ସିନେମା ଇତିହାସର ଏକ ସୁବର୍ଣ୍ଣ ଯୁଗର ଅନ୍ତ ବୋଲି କହିଛନ୍ତି। କଂଗ୍ରେସ ନେତା ବିଜୟ ୱାଡେଟିୱାର ଶ୍ୟାମ ବେନେଗଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କର ନିଆରା ଚଳଚ୍ଚିତ୍ର ନିର୍ମାଣ ଶୈଳୀ ଉପରେ ଆଲୋକପାତ କରି କହିଛନ୍ତି, ସାମାଜିକ ବାସ୍ତବତାକୁ ରୂପେଲି ପରଦାରେ ଉପସ୍ଥାପନ କରିବା ସହ ତାହା ଭାରତୀୟ ସିନେମାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ମୁମ୍ବାଇର ଶିବାଜୀ ପାର୍କରେ ଆଉ କିଛି ସମୟ ପରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ 100ତମ ଜୟନ୍ତୀ ଅବସରରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶ ଗସ୍ତରେ ଯିବେ। ସେ ଖଜୁରାହୋରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶର ପ୍ରଥମ ଆନ୍ତଃ ସଂଯୋଗ ପ୍ରକଳ୍ପ କେନ୍ ବେତୱା ନଦୀ ସଂଯୋଗୀକରଣ ଜାତୀୟ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପ ଦ୍ୱାରା ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲାରେ ଜଳସେଚନ ସୁବିଧା ଉପଲବ୍ଧ ହେବ ଏବଂ ଲକ୍ଷ ଲକ୍ଷ କୃଷକ ପରିବାର ଉପକୃତ ହେବେ। ଏହି ପ୍ରକଳ୍ପ ଦ୍ୱାରା ଅଞ୍ଚଳବାସୀଙ୍କୁ ପାନୀୟ ଜଳ ସୁବିଧା ମଧ୍ୟ ଯୋଗାଇ ଦିଆଯିବ। ଅଟଳ ବିହାରୀ ବାଜପେୟୀଙ୍କ 100ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏକ ସ୍ମାରକୀ ଟିକଟ ଓ ମୁଦ୍ରା ଉନ୍ମୋଚନ କରିବେ। ଏଥିସହ ସେ 1153 ଅଟଳ ଗ୍ରାମ ସୁଶାସନ ଭବନର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ୟୁନାଇଟେଡ୍ ଲିବରେସନ୍ ଫ୍ରଣ୍ଟ ଅଫ୍ ଆସାମ ଉଲ୍ଫାକୁ ବେଆଇନ ଘୋଷଣା କରିବା ପାଇଁ ଯଥେଷ୍ଟ କାରଣ ଅଛି କି ନାହିଁ ତାହା ନିର୍ଣ୍ଣୟ କରିବା ପାଇଁ କେନ୍ଦ୍ର ସରକାର ବେଆଇନ କାର୍ଯ୍ୟକଳାପ ନିବାରଣ ଟ୍ରିବ୍ୟୁନାଲ୍ ଗଠନ କରିଛନ୍ତି। ଟ୍ରିବ୍ୟୁନାଲ୍ ଏହାର ଗୋଷ୍ଠୀ, ଶାଖା ଏବଂ ଆଗଧାଡ଼ିର ସଂଗଠନଗୁଡ଼ିକର ମଧ୍ୟ ଅନୁଧ୍ୟାନ କରିବେ। ଗୌହାଟୀ ହାଇକୋର୍ଟର ବିଚାରପତି ମାଇକେଲ୍ ଜୋଥାନ୍ ଖୁମା ଏହି ଟ୍ରିବ୍ୟୁନାଲ୍ର ନେତୃତ୍ୱ ନେବେ। ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଉଲ୍ଫା ଉପରେ ଲାଗିଥିବା ନିଷେଧାଦେଶକୁ 5 ବର୍ଷ ପାଇଁ ବୃଦ୍ଧି କରିଥିଲା। ଅପରାଧିକ କାର୍ଯ୍ୟକଳାପ, ଦାଦାବଟି ଆଦାୟ ଏବଂ ଭାରତରୁ ଅଲଗା ହେବା ଉଦ୍ଦେଶ୍ୟରେ ସଂଗଠନର ନିରନ୍ତର ସମ୍ପୃକ୍ତି ଥିବା ମନ୍ତ୍ରଣାଳୟ କହିଛି। 1990 ପ୍ରଥମେ ଏହି ସଂଗଠନକୁ ନିଷିଦ୍ଧ କରାଯାଇଥିଲା ଏବଂ ସେବେଠାରୁ ଏହି ନିଷେଧାଦେଶକୁ ସମୟକ୍ରମେ ବୃଦ୍ଧି କରାଯାଉଛି। କେନ୍ଦ୍ର ସରକାର ଉତ୍ତରପ୍ରଦେଶ ଓ ଆନ୍ଧ୍ରପ୍ରଦେଶରେ ଗ୍ରାମୀଣ ବିକାଶ ପାଇଁ 5ଦଶ ଅର୍ଥ ଆୟୋଗ ଅନୁଦାନ ସ୍ୱରୂପ 2000 କୋଟିରୁ ଅଧିକ ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି। ପଞ୍ଚାୟତିରାଜ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଉତ୍ତରପ୍ରଦେଶ ପାଇଁ 1598 କୋଟିରୁ ଅଧିକ ଏବଂ ଆନ୍ଧ୍ରପ୍ରଦେଶ ପାଇଁ 446 କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ଏହି ଅନୁଦାନକୁ ପଞ୍ଚାୟତିରାଜ ଅନୁଷ୍ଠାନ ଏବଂ ଗ୍ରାମୀଣ ସ୍ଥାନୀୟ ସଂସ୍ଥାଗୁଡ଼ିକ ନିର୍ଦ୍ଦିଷ୍ଟ ଆବଶ୍ୟକତା ପାଇଁ ବ୍ୟବହାର କରିବେ। ମନ୍ତ୍ରଣାଳୟ କହିଛି, ଗ୍ରାମୀଣ ସ୍ଥାନୀୟ ଶାସନର ଦୃଶ୍ୟପଟ୍ଟରେ ପରିବର୍ତ୍ତନ ଆଣିବା ପାଇଁ ସରକାର ପଞ୍ଚାୟତିରାଜ ଅନୁଷ୍ଠାନ ଏବଂ ଗ୍ରାମୀଣ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ସିଧାସଳଖ ଅନୁଦାନ ପ୍ରଦାନ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ, ସବ୍କା ପ୍ରୟାସର ପରିବର୍ତ୍ତନଶୀଳ ଦୃଷ୍ଟିକୋଣ ସହିତ ଯୋଡ଼ି ହୋଇଥିବା ଏହି ପଦକ୍ଷେପ ତୃଣମୂଳ ସ୍ତରରେ ଗଣତାନ୍ତ୍ରିକ ଅଂଶଗ୍ରହଣକୁ ସୁଦୃଢ଼ କରିବା ସହିତ ସାମଗ୍ରିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରୁଛି। କେନ୍ଦ୍ର ଇଲେକ୍ଟ୍ରୋନିକ୍ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଚଳିତ ଆର୍ଥିକ ବର୍ଷର ପ୍ରଥମ 8 ମାସରେ ସ୍ମାର୍ଟଫୋନ୍ର ରପ୍ତାନୀ ମୂଲ୍ୟ 1,00,000 କୋଟି ଟଙ୍କା ଅତିକ୍ରମ କରିଛି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବୈଷ୍ଣବ କହିଛନ୍ତି, ଉତ୍ପାଦନ ଜଡ଼ିତ ପ୍ରୋତ୍ସାହନ ଯୋଜନା ଯୋଗୁଁ ଦେଶରେ ସ୍ମାର୍ଟଫୋନ୍ ରପ୍ତାନୀ ଗତବର୍ଷ ତୁଳନାରେ 45% ବୃଦ୍ଧି ପାଇଛି। ଚଳିତ ଆର୍ଥିକ ବର୍ଷରେ ସ୍ମାର୍ଟଫୋନ୍ର ରପ୍ତାନୀକୁ 1,70,000 କୋଟି ଟଙ୍କାରେ ପହଞ୍ଚାଇବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ସ୍ମାର୍ଟଫୋନ୍ କ୍ଷେତ୍ରରେ PLI ଯୋଜନାରେ 3,00,000ରୁ ଅଧିକ ପ୍ରତ୍ୟକ୍ଷ ଏବଂ 6,00,000 ପରୋକ୍ଷ ନିଯୁକ୍ତି ସୃଷ୍ଟି ହୋଇଥିବା ଶ୍ରୀ ବୈଷ୍ଣବ କହିଛନ୍ତି। ଭାରତ ସଞ୍ଚାର ନିଗମ ଲିମିଟେଡ୍ BSNL ପୁଡୁଚେରୀରେ ଏହାର ସେବାରେ ଉନ୍ନତି ଆଣିବା ପାଇଁ ନୂତନ ପଦକ୍ଷେପ ଘୋଷଣା କରିଛି। ଏଥିରେ ନିରବଚ୍ଛିନ୍ନ ଯୋଗାଯୋଗ ପାଇଁ 100ଟି ଅତିରିକ୍ତ ଟାୱାର ସ୍ଥାପନ କରିବାର ଯୋଜନା ରହିଛି। ସୁଲଭ ସେବା ପ୍ରତି BSNLର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରି BSNLର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ରବର୍ଟ ରବି ଜେରାର୍ଡ ଘୋଷଣା କରିଛନ୍ତି, ମୋବାଇଲ୍ ସେବା ଶୁଳ୍କ ବୃଦ୍ଧି କରିବାକୁ କମ୍ପାନୀର କୌଣସି ଯୋଜନା ନାହିଁ। ଗତ 3 ମାସ ମଧ୍ୟରେ BSNL ପାଇଁ 20,000 ନୂତନ ସଂଯୋଗ ସୃଷ୍ଟି ହୋଇଛି ଏବଂ ପୁଡୁଚେରୀରେ BSNL ଉପଭୋକ୍ତାଙ୍କ ସଂଖ୍ୟା 75,000କୁ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି। ଭାମ୍ବୁପଟୁ ଗାଁରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଜେଡାର BSNLର ମାଗଣା ଇଣ୍ଟରନେଟ୍ ଟିଭି, ନ୍ୟାସନାଲ୍ ୱାଇଫାଇ ରୋମିଂ ଏବଂ ଫାଇବର ଇଣ୍ଟରନେଟ୍ ଟିଭି ସମେତ ଅନେକ ନୂତନ ସେବାର ଶୁଭାରମ୍ଭ କରିଥିଲେ। ନେପାଳରେ ମିଆଁମାର, ଥାଇଲାଣ୍ଡ, କାମ୍ବୋଡ଼ିଆ ଏବଂ ଲାଓସ୍ ଯାତ୍ରା କରିବାକୁ ଯୋଜନା କରୁଥିବା ନାଗରିକମାନଙ୍କ ପାଇଁ ସରକାର 3 ସୂତ୍ରୀ ଭ୍ରମଣ ପରାମର୍ଶବଳୀ ଜାରି କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ନେପାଳୀ ନାଗରିକମାନଙ୍କୁ ବିଦେଶରେ ନିଯୁକ୍ତି ଉଦ୍ଦେଶ୍ୟରେ ଭ୍ରମଣ କରିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଛି। ବିଦେଶରେ ଥିବା ନେପାଳୀ ଦୂତାବାସ ଜରିଆରେ ଲୋକମାନେ ବିଦେଶୀ କମ୍ପାନୀ ଏବଂ ନିଯୁକ୍ତିଦାତାଙ୍କ ବିଷୟରେ ପର୍ଯ୍ୟାପ୍ତ ତଥ୍ୟ ହାସଲ କରିବା ଉଚିତ ବୋଲି ସୂଚନା ଦିଆଯାଇଛି। ଭଦୋଦରାର କୋଟାମ୍ବି ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ 3 ମ୍ୟାଚ୍ ବିଶିଷ୍ଟ ICC ମହିଳା ଚମ୍ପିୟନ୍ସିପ୍ ଶୃଙ୍ଖଳାର ଦ୍ୱିତୀୟ ଦିନିକିଆ ଆରମ୍ଭ ହୋଇଛି। ଭାରତ ଟସ୍ ଜିତି ବ୍ୟାଟିଂ କରୁଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 2 ଓଭରରେ କୌଣସି ୱିକେଟ୍ ନ ହରାଇ 5 ରନ୍ ସ୍କୋର କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଜାତୀୟ ଉପଭୋକ୍ତା ଦିବସ ଅବସରରେ ଅନେକଗୁଡ଼ିଏ ପଦକ୍ଷେପର ଶୁଭାରମ୍ଭ କଲେ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ। ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ଶ୍ୟାମ୍ ବେନେଗଲ୍ଙ୍କ 90 ବର୍ଷ ବୟସରେ ପରଲୋକ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ 100ତମ ଜୟନ୍ତୀ ଅବସରରେ ଆସନ୍ତାକାଲି ମଧ୍ୟପ୍ରଦେଶରେ ବିଭିନ୍ନ ଯୋଜନାର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ସମ୍ବାଦ ଶେଷ ହେଲା।